ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର, ପହିଲା ମୁଖ୍ୟ ଖବର। ବିଧାନସଭାର 2024-25 ଆର୍ଥିକ ବର୍ଷ ଲାଗି 2,65,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ସାମଗ୍ରିକ ବିକାଶ ଲାଗି 10 ଦିଗ ଉପରେ ଦିଆଯାଇଛି ଜୋର। ଚାଷୀମାନଙ୍କ ଲାଗି ମୂଲ ହେଲା ସିଏମ୍ କିଷାନ ଯୋଜନା। ସୁଭଦ୍ରା ଯୋଜନା ଲାଗି 10,000 କୋଟି ଟଙ୍କାର ବ୍ୟୟବରାଦ। ରାଇଜେ ନିଯୁକ୍ତି ସୁଯୋଗ ସୃଷ୍ଟି କରବାରକେ 10 ସଂସ୍ଥା ସାଙ୍ଗେ ବୁଝାମଣା ପତ୍ର ସ୍ୱାକ୍ଷରିତ କଲା ଉର୍ମାସ। ହୀରାକୁଦ ଜଳଭଣ୍ଡାରୁ ଆଇବା ରବିବାର ଦିନ ଛଡ଼ାଯିବା ଏ ବର୍ଷର ପହିଲା ବଢ଼ି ପାଏନ୍। ଆଉ ରାଇଜେ ମୌସୁମୀ ସକ୍ରିୟ ରହିଥିବାରୁ ଲାଗି ରହିଛେ ବର୍ଷା। ଆଇବା କାଲି ସମ୍ୟଲପୁର ବରଗଡ଼ ସହିତ 10 ଜିଲ୍ଲାନ ହୋଇପାରେ ଜବର ବର୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାନ ଆଜି ତାଙ୍କର ସରକାରର ପହିଲା ବଜେଟ୍ ଉପସ୍ଥାପନ କରିଛନ୍। ଶ୍ରୀ ମାଝୀ 2024-25 ଆର୍ଥିକ ବର୍ଷ ଲାଗି 2,65,000 କୋଟି ଟଙ୍କାର ବଜେଟ୍ ରଖିଛନ୍, ଯେନ୍ଟାକି 2023-24 ଆର୍ଥିକ ବର୍ଷର ବଜେଟ୍ରୁ 15% ଅତକାଏ। ଭିନ୍ ଭିନ୍ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦେ 1,55,000 କୋଟି ଟଙ୍କା ରଖାଯାଇଥିବା ବେଳେ ପୁଞ୍ଜି ନିବେଶ ବାବଦେ 58,195 କୋଟି ଟଙ୍କା ରଖାଯାଇଛି। ଏହି ବଜେଟ୍ଟି ରାଜ୍ୟର ସାମଗ୍ରୀ ବିକାଶ ଲାଗି 10 ଦିଗକେ ଗୁରୁତ୍ୱ ଦିଆଯାଇଛି। ସେଟାମାନେ ହେଲା ଚାଷୀ, ନାରୀଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟସେବା ଆର୍ ଶିକ୍ଷା ବ୍ୟବସ୍ଥା, ସୁନ୍ଦର ଜୀବନଯାପନ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶା, ଶିଳ୍ପ ରୋଜଗାର ଆର୍ କର୍ମନିଯୁକ୍ତି, ଓଡ଼ିଆ ଅସ୍ମିତା ଆର୍ ଜଗନ୍ନାଥ ସଂସ୍କୃତି ଆର୍ ଲୋକର ଲାଗି ସରକାର। କୃଷିକ୍ଷେତ୍ର ଲାଗି 33,919 କୋଟି ଟଙ୍କାର ବଜେଟ୍ ରଖାଯାଇଛି। ବିକଶିତ ଓଡ଼ିଶାର ପରିକଳ୍ପନାକେ ସାକାର କରବାରକେ ସମୃଦ୍ଧ କୃଷକ ଯୋଜନା ଅଣାଯାଇଛି। ଏହି ଯୋଜନାଥି ଚାଷୀମାନଙ୍କନୁ ଠିକ୍ ଦାମଥି ଧାନ ଘିନାଯିବାର ଲକ୍ଷ୍ୟ ରଖାଯାଇଛି। ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କାତି ଘିନାଯିବା, ଯେନ୍ଟାକି ଏଛେନ୍ ଥିବା ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 800 ଟଙ୍କା ଅତକାଏ। ଏହି ଯୋଜନା ଲାଗି 5,000 କୋଟି ଟଙ୍କା ଖର୍ଚ୍ଚ କରାଯିବା। ସେନ୍ତା ଚାଷୀମାନଙ୍କର ଆୟକେ ବଢ଼ାବାର ଲାଗି ସିଏମ୍ କିଷାନ ଯୋଜନା ମୂଲ କରାଯିବା। ଏହି ଯୋଜନାଥି 1,935 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଇତାର ସଙ୍ଗେ ରାଇଜେ ଉପଖଣ୍ଡ ସ୍ତରନ ଶୀତଳ ଭଣ୍ଡାର ସ୍ଥାପନା ହେବା ଆର୍ ଆଇବା ବଛରେ ବ୍ଲକ ସ୍ତରନ ଇଟା କାର୍ଯ୍ୟକାରୀ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପାଏନ୍ର ଚାହିଦାକେ ପୂରା କରବାରକେ ବଲାଙ୍ଗୀର ଜିଲ୍ଲାର ଉପରଲାନ୍ଥ ମଧ୍ୟମ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାନ 3 ଆର୍ ନୂଆପଡ଼ା ଜିଲ୍ଲାନ 7 ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାନ 3 ଆର୍ ନୂଆପଡ଼ା ଜିଲ୍ଲାନ ମଧ୍ୟମ ଜଳସେଚନ ପ୍ରକଳ୍ପ, କଳାହାଣ୍ଡି, ବଲାଙୗୀର, ବରଗଡ଼ ଆର୍ ନୂଆପଡ଼ା ଜିଲ୍ଲାନ 368 ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଆର୍ 11,886 ଗଭୀର ନଲକୁଆଁ ବାଗିର ନୂଆ ଜଳସେଚନ ପ୍ରକଳ୍ପ ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ହୀରାକୁଦର ମୁଖ୍ୟ ଶାଖାନଦୀମାନଙ୍କନୁ ବାହାରିଥିବା କେତେ ନଲିଆ ଏଛେନ୍ ଖରାପ ଅବସ୍ଥାତି ଅଛେ। ଇଟାମାନଙ୍କୁ ମରାମତି କରିକରି କାର୍ଯ୍ୟକ୍ଷମ କରବାର ସହିତ ପାଏନ୍ ବାଣ୍ଟବାର୍ଥି ଦକ୍ଷତା ଆର୍ ସମାନତା ଆନ୍ବାର ଲାଗି ଆଉଟ୍ଲେଟ୍ ବାହାରିଥିବା ଜଳସ୍ରୋତମାନଙ୍କୁ ବଜାୟ ରଖବାରକେ ବଜେଟ୍ଥି ଯୋଜନା କରାଯାଇଛି। ବଜେଟ୍ଥି ପ୍ରଶାସନିକ ଖର୍ଚ୍ଚ ଲାଗି 97,725 କୋଟି ଟଙ୍କା ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ଲାଗି 3,900 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେନ୍ତା ରାଇଜେ ସୁଭଦ୍ରା ଯୋଜନା ମୂଲ କରିବା ଲାଗି ବଜେଟ୍ଥି 10,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2027 ମସିହା ତକ ଓଡ଼ିଶାନ 25 ଲକ୍ଷ ଲକ୍ଷପତି ଦିଦି ତିଆରି କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏହି ଯୋଜନା କାର୍ଯ୍ୟକାରୀ କରବାର ଲାଗି 1,162 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ରାଜ୍ୟର ଆଦିବାସୀ ଗାଁମାନଙ୍କର ବିକାଶ କରବାର ଲାଗି ଆଦର୍ଶ ଆଦିବାସୀ ଗ୍ରାମ କାର୍ଯ୍ୟକ୍ରମ ମୂଲ ହେବା, ଆଇବା 5 ବର୍ଷ ଭିତରେ 500 ଗାଁକେ ଆଦର୍ଶ ଗାଁ କରାଯିବାରକେ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ସେନ୍ତା ସାମାଜିକ ସୁରକ୍ଷା ଭତ୍ତା ଦିଗେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍। 80 ବର୍ଷରୁ ଅତକା ବୟସର ନାଗରିକ ଆଉ 80% କମ୍ ନାହିଁ ହୋଇଥିବା ଭିନ୍ନକ୍ଷମ ଲୋକର ଲାଗି ମଧୁବାବୁ ପେନ୍ସନ୍ ଯୋଜନା ଆର୍ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନତି ସାମାଜିକ ସୁରକ୍ଷା ଭତ୍ତାକେ 3,500 ଟଙ୍କାକେ ବଢ଼ାଇଛି। ଏଥିଲାଗି ବଜେଟ୍ରେ 7,600 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଇଜେ ନିଯୁକ୍ତି ସୁଯୋଗ ସୃଷ୍ଟି କରବାର ଲାଗି ସରକାର ଗୋଟିଏ ଭଲ ପଦକ୍ଷେପ ନେଇଛନ୍। ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ଅଧୀନତି ଥିବା ଓର୍ମାସ ତରଫ ଆଜି 10 ସଂସ୍ଥା ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ପାଖର ଏସ୍ଆଇଆର୍ଡି ସମ୍ମିଳନୀ କକ୍ଷନ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଓର୍ମାସ ତରଫ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନତି ଥିବା 10 ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସାଙ୍ଗେ 13 ବୁଝାମଣାପତ୍ର ସ୍ୱାକ୍ଷରିତ କରାଯାଇଛି। ବୁଝାମଣାପତ୍ର ଆଧାରଥି ଏହି ସଂସ୍ଥାମାନେ ଆଇବା 2 ବର୍ଷ ଭିତରେ ରାଜ୍ୟର 17,272 ଜଣ ବେରୋଜଗାର ଯୁବାନ ପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବେ। ପହିଲା ଇମାନଙ୍କୁ ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ, ରିଟେଲ୍ ଆର୍ ସିଲେଇ ମେସିନ୍ ଅପରେସନ୍ ବାଗି ଟ୍ରେଡ୍ଥି ମାହାଲିଆ ତାଲିମ ଦିଆଯିବା। ଇତାର ଉତ୍ତରୁ ଇମାନଙ୍କୁ ଭିନ୍ ଭିନ୍ ସଂସ୍ଥାନ ନିଯୁକ୍ତି ଦିଆଯିବା ବୋଲି ସୂଚନା ମିଳିଛି। ଏଥିଲାଗି ମୋଟ 126 କୋଟି ଟଙ୍କା ଖର୍ଚ୍ଚ ହେବା। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇଥିଲେ। ଏନ୍ତା କାମକେ ମନ୍ତ୍ରୀ ବହୁତଟି ପ୍ରଶଂସା କରିବା ସହିତ ଦକ୍ଷତା ବିକାଶ ଦିଗେ ଇଟା ଗୋଟିଏ ବଡ଼ ପଦକ୍ଷେପ ବୋଲି କହିଛନ୍। ବିଧାନସଭାର ଆଜି 4 ନମ୍ବର ଦିନେ ଗୃହ କାମ ମୂଲ ହେବାର ଉତ୍ତରୁ ଶୂନ୍ୟକାଳଥି ବିରୋଧୀ ଦଳର ସଦସ୍ୟମାନଙ୍କର କିର୍ଲାଗା ଲାଗି ଗୃହ କାମଟି ବାଧା ହୋଇଥିଲା। ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବାର ଉତ୍ତରୁ ବିରୋଧୀ ଦଳର ସଦସ୍ୟମାନେ ପୋଲାଭରମ୍ ପ୍ରସଙ୍ଗଟି ଗୃହ କମିଟି ଗଠନ ଦାବି କରି ହୋହାଲ୍ଲା କରିଥିଲେ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗଟି ପଏଣ୍ଟ ଅଫ୍ ଅର୍ଡର ଦାବି କରି କିର୍ଲାଗା କରିଥିଲେ। ବିଜେଡି ଆର୍ କଂଗ୍ରେସ ଦୁହି ଦଳର ସଦସ୍ୟ ହୋହାଲ୍ଲା କରବାରୁ ବାଚସ୍କତି ଶ୍ରୀମତୀ ପାଢ଼ୀ ଗୃହକେ ଦିନର 12:12 ଉପରବେଳା 4 ବଜେ ତକ ମୁଲତବୀ କରିଥିଲେ। 4 ବଜେ ଫେର୍ ଗୃହ କାମ ମୁଲ ହୋଇଥିଲା ଆର୍ ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଥିଲେ। ହୀରାକୁଦ ଜଳଭଣ୍ଡାରୁ ଆଇବା ରବିବାର ଦିନ ସକାଳ 9 ବଜେ ଏ ବର୍ଷର ପହିଲା ବଢ଼ି ପାଣି ଛଡ଼ାଯିବା। ବନ୍ଧର ଭାରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଏ ବାବଦେ ସୂଚନା ଦେଇକରି କହିଛନ୍ତି ଯେ ଉପରମୁଢ଼େ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସମୀକ୍ଷା କରାଯିବା ଋତୁରୁ ଏ ନିଷ୍ପତ୍ତି ନିଆଯାଇଛି। ଜଳଭଣ୍ଡାରକେ ଫି ସେକେଣ୍ଡଟି 2 ଲକ୍ଷରୁ ଅଧିକା ଘନଫୁଟ ପାଣି ଆସୁଛେ। ଜଳଭଣ୍ଡାରର ଜଳସ୍ତର 605 ଫୁଟ ରହିଛେ। ବଢ଼ି ପାଣି ଛଡ଼ାଯିବାର ବାବଦେ ତଲମୁଡ଼ର ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲି ନୂଆଦିଲ୍ଲୀ ଗସ୍ତି ଯିବେ। ନୂଆଦିଲ୍ଲୀ ହେବାରେ ଥିବା ନୀତି ଆୟୋଗର ବୈଠକଟି ମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଆଇବା ଶନିବାର ଦିନ ନୀତି ଆୟୋଗର ବୈଠକ ହେବ। ଏହି ବୈଠକଟି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ସୋନପୁର ସମ୍ଭଲପୁର ରାସ୍ତାର ଉଲୁଣ୍ଡା ପାଖର ମେଟାକାନି ମନ୍ଦିର ଛକେ ଗୋଟିଏ ସଡ଼କ ଦୁର୍ଘଟଣାଟି 3 ଜଣ ଜୁଆନ ପିଲାଙ୍କର ଜୀବନ ଯାଇଛି। ମୋଟରସାଇକେଲ ଲକ୍ଷ୍ୟକରି ରାସ୍ତା ତରାଥି ଠିଆ ହୋଇଥିବା ବେଳେ ସେମାନଙ୍କୁ ଉଲୁଣ୍ଡା ଆଡୁ ସମ୍ଭଲପୁର ଆଡ଼କେ ଆସୁଥିବା ଗୋଟିଏ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଘଟଣା ଜାଗାନ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକେ ଅଣାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବାଇପାସ୍ ସଡ଼କନ ଗୋଟିଏ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍ଟା ଭାରସାମ୍ୟ ହରାଇକରି ରାସ୍ତା ତଲକେ ଉଲ୍ଟି ପଡ଼ିଥିଲା। ଭ୍ୟାନ୍ଟି ଥିବା ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ କାହାରି ବିଶେଷ କ୍ଷତି ନାହିଁ ହୋଇ ଘଟଣା ଜାଗାକେ ସେହି ଇଲାକାର ଲୋକମାନେ ପହଞ୍ଚିକରି ସାଙ୍ଗେ ସାଙ୍ଗେ ଦମକଲ ବାହିନୀକେ ଡକାଇକରି ସମକୁ ଉଦ୍ଧାର କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ମାତୃ ଆର୍ ଶିଶୁ ମୃତ୍ୟୁ ହାର ବିଷୟଟି ଜିଲ୍ଲାସ୍ତରୀୟ ସମ୍ମିଳିତ ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି। ଜିଲ୍ଲାନ ଶିଶୁ ଆଉ ମାତୃ ମୃତ୍ୟୁ ହାର ବଢ଼ବାରକେ ଲାଗିଛି। ଏଥିଲାଗି ତୁର୍ତ୍ତି ପଦକ୍ଷେପ ନେବାରକେ ଜିଲ୍ଲାପାଳ ଜି ସୋନଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଠାରୁ ଆଇବା 26 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 ଡାଏଲ କରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଭିଲ୍ ଇଟା ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ 78 ନମ୍ଘର ସ୍ୱାଧୀନତା ଦିବସ 2024 ପାଳନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରଶାସନର ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାନ ହେବାରେ ଥିବା ଭିନ୍ ଭିନ୍ ପ୍ରତିଯୋଗିତା ଆର୍ କାର୍ଯ୍ୟକ୍ରମ ବାବଦେ ଏହି ବୈଠକଟି ଆଲୋଚନା ହୋଇଛି। ରାଜ୍ୟ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଜାରି ରହିଛି। ଆଇବାକାଲି ସମ୍ଭଲପୁର ବରଗଡ଼ ସହିତ ରାଜ୍ୟର 10ଟା ଜିଲ୍ଲାର ଜବର ବର୍ଷା ହୋଇପାରେ। ସେନ୍ତା ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼ ଆର୍ ସୁବର୍ଣ୍ଣପୁର ସହିତ ରାଜ୍ୟର 12ଟା ଜିଲ୍ଲାର କମ୍ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ବିଧାନସଭାର 2024-25 ଆର୍ଥିକ ବଛର ଲାଗି 2,65,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ସାମଗ୍ରିକ ବିକାଶ ଲାଗି 10ଟା ଦିଗ ଉପରେ ଦିଆଯାଇଛି ଜୋର୍। ଚାଷୀମାନଙ୍କର ଲାଗି ମୂଲ ହେଲା ସିଏମ୍ କିଷାନ ଯୋଜନା। ସୁଭଦ୍ରା ଯୋଜନା ଲାଗି 10,000 କୋଟି ଟଙ୍କାର ବ୍ୟୟ ବରାଦ। ଆଉ ରାଜ୍ୟ ମୌସୁମୀ ସକ୍ରିୟ ରହିଥିବାରୁ ଲାଗି ରହିଛି ବର୍ଷା। ଆଇବାକାଲି ସମ୍ଭଲପୁର ବରଗଡ଼ ସହିତ 10ଟା ଜିଲ୍ଲାନ ହୋଇପାରେ ଜବର ବର୍ଷା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।